ആകാശവാണി ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଦାନ କରିବେ ରାଷ୍ଟ୍ରପତି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଆଞ୍ଚଳିକତା ଏବଂ ଧର୍ମକୁ ବ୍ୟବହାର କରୁଥିବା ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ। ବୈଦେଶିକ ସଚିବଙ୍କ ସହ ଆଜି ସାକ୍ଷାତ ଆଲୋଚନା କଲେ ଶ୍ରୀଲଙ୍କାର ଏକ 24 ଜଣିଆ ଯୁବ ପ୍ରତିନିଧି ମଣ୍ଡଳୀ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ମହିଳା ଆନ୍ତର୍ଜାତିକ ଏକଦିବସୀୟ ତିନିଟିକିଆ କ୍ରିକେଟ୍ ସିରିଜ୍ର ଆଜି ସନ୍ଧ୍ୟାରେ ଖେଳାଯିବ ପ୍ରଥମ ମ୍ୟାଚ୍। ନୂଆଦିଲ୍ଲୀରେ ଆସନ୍ତାକାଲି ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛ ସହରଗୁଡ଼ିକୁ ସମ୍ମାନିତ କରାଯିବ। 4ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ସେଗୁଡ଼ିକ ମଧ୍ୟରେ ସୁପର ସ୍ୱଚ୍ଛ ଲିଗ୍ ସହର ଏବଂ ଜନସଂଖ୍ୟା ଆଧାରରେ 3ଟି ଶୀର୍ଷ ସ୍ୱଚ୍ଛ ସହରକୁ ପୁରସ୍କାର ପ୍ରଦାନ କରାଯିବ। ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ମୋଟ 78ଟି ପୁରସ୍କାର ପ୍ରଦାନ କରାଯିବ। ସ୍ୱଚ୍ଛ ସର୍ବେକ୍ଷଣ 2024-25 ସହରାଞ୍ଚଳ ପରିମଳ ଏବଂ ସେବା ପ୍ରଦାନ ମୂଲ୍ୟାଙ୍କନ ପାଇଁ ଏକ ସ୍ମାର୍ଟ ପଦ୍ଧତି ଗ୍ରହଣ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସରକାର ଆସନ୍ତା 20 ତାରିଖ ରବିବାର ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ସମୟରେ ସଂସଦର ଉଭୟ ଗୃହର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ରାଜନୈତିକ ଦଳଙ୍କଠାରୁ ସହଯୋଗ ଲୋଡ଼ିବେ। ମୌସୁମୀ ଅଧିବେଶନ ଚଳିତ ମାସ 21 ତାରିଖରୁ ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅଧିବେଶନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ଆଲୋଚନା ଏବଂ ପାରିତ ହେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଆଞ୍ଚଳିକତା ଏବଂ ଧର୍ମକୁ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ସମାଜରେ ଏହା ସାମ୍ପ୍ରଦାୟିକ ବିଭାଜନକୁ ପ୍ରୋହାହନ ପ୍ରଦାନ କରିବା ସହିତ ଗଣତନ୍ତ୍ର ପ୍ରତି ବିପଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏଆଇଏମ୍ଆଇଏମ୍ ଦଳର ପଞ୍ଜୀକରଣ ବାତିଲ କରିବା ସଂକ୍ରାନ୍ତ ଏକ ଆବେଦନର ବିଚାର ସମୟରେ ଏହା କହିଛନ୍ତି। ଏପରି ଅଭ୍ୟାସ ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ହୋଇଥାଏ ବୋଲି ଖଣ୍ଡପୀଠ କହିଛନ୍ତି। ନିର୍ବାଚନୀ ସଂସ୍କାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏଆଇଏମ୍ଆଇଏମ୍ ଦଳ ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସମର୍ଥନ ପ୍ରଦାନ କରୁଛି ଏବଂ ଏହା ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ଧର୍ମକୁ ପ୍ରୋହାହନ ପ୍ରଦାନ କରିବା ଯଦିଓ ବେଆଇନ ନୁହେଁ, କିନ୍ତୁ ଧର୍ମ କିମ୍ବା ଜାତି ଆଧାରରେ ଭୋଟ୍ ଭିକ୍ଷା କରିବା ନିର୍ବାଚନ ଆଇନର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଧରିତ୍ରୀ ଆବା ଜନଭାଗିଦାରୀ ଅଭିଯାନ ସଚେତନତା ଏବଂ ହିତାଧିକାରୀ ଶିବିର 2025 ଲଦାଖର କାର୍ଗିଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ କାର୍ଯ୍ୟନିର୍ବାହୀ ପରିଷଦର କାଚୋ ମହମ୍ମଦ ଫିରୋଜ ଏହି ଏକମାସ ବ୍ୟାପୀ ଅଭିଯାନର ସଫଳ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସହଯୋଗୀ ବିଭାଗଗୁଡ଼ିକର ପ୍ରୟାସକୁ ପ୍ରଶଂସା କରିଥିଲେ। ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ଫିରୋଜ ବିକାଶ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଏଲ୍ଏଏଚ୍ଡିସି କାର୍ଗିଲ୍ ନିରନ୍ତର ସମର୍ଥନ ପ୍ରଦାନ କରିବ ବୋଲି ପ୍ରତିଶ୍ରତି ଦେଇଥିଲେ। ଏଲ୍ଏଏଚ୍ଡିସି କାର୍ଗିଲ୍ର ଉପ ଆୟୁକ୍ତ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର କହିଛନ୍ତି ଏହି ଅଭିଯାନ ମାଧ୍ୟମରେ ତୃଣମୂଳ ସ୍ତରରେ ସରକାରୀ ଯୋଜନା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ଶିବିର ଅବସରରେ ହସ୍ତଗତ ହୋଇଥିବା ଅଭିଯୋଗଗୁଡ଼ିକର ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ସେ ସୂଚନା ଦେଇଥିଲେ। 14ଟି ବ୍ଲକରେ ମୋଟ 112ଟି ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ବାସସ୍ଥାନ ପ୍ରମାଣପତ୍ର ବଣ୍ଟନ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଚାରାରୋପଣ ସହିତ ସମ୍ମାନିତ କରାଯାଇଥିଲା। ସରକାରୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ସୂଚନା ଷ୍ଟଲ୍ ସ୍ଥାପନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀଲଙ୍କାର 14 ରାଜନୈତିକ ଦଳର ଏକ 24 ଜଣିଆ ଯୁବ ପ୍ରତିନିଧି ମଣ୍ଡଳୀ ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଶ୍ରୀଲଙ୍କା ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଏବଂ ଏଥିପାଇଁ ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିବାରେ ଏହି ଯୁବ ପ୍ରତିନିଧି ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସଚିବ ଶ୍ରୀ ମିଶ୍ର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏହି ଯୁବ ପ୍ରତିନିଧି ମଣ୍ଡଳୀ ଭାରତରେ 2 ସପ୍ତାହ ରହଣି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ବିଦ୍ୟାଳୟଗୁଡ଼ିକୁ ଅଏଲ୍ ବୋର୍ଡ ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ପକ୍ଷରୁ ସବୁ ସ୍କୁଲ୍ର ମୁଖ୍ୟଙ୍କୁ ଚିଠି ମାଧ୍ୟମରେ ଏ ନେଇ ଅବଗତ କରାଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଷ୍ଟିକର ତଥା ସୁସ୍ଥ ଖାଦ୍ୟ ନେଇ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଶାରୀରିକ କାର୍ଯ୍ୟକଳାପ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ସିବିଏସ୍ଇ ବୋର୍ଡ ଗୁରୁତ୍ୱାରୋପ କରିଛି। ସ୍କୁଲ୍ରେ ପାହାଚ ବ୍ୟବହାର, ଛୋଟ ବ୍ୟାୟାମ ବିରତି ଏବଂ ଚାଲିବା ପାଇଁ ସ୍ୱତନ୍ତ୍ର ପଥ ପ୍ରସ୍ତୁତ କରିବାକୁ ସିବିଏସ୍ଇ ସ୍କୁଲ୍ଗୁଡ଼ିକୁ ପରାମର୍ଶ ଦେଇଛି। ଲାନ୍ସେଟ୍ ଜିବିଡି 2021 ଆକଳନ ଅନୁଯାୟୀ ଭାରତରେ ମେଧବହୁଳ ଲୋକଙ୍କ ସଂଖ୍ୟା ଆସନ୍ତା 2050 ମସିହା ସୁଦ୍ଧା 45 କୋଟିରେ ପହଞ୍ଚିବ। କୋଲକାତା ଆର୍ଜିକର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟଙ୍କ ଅପିଲ୍ ପିଟିସନ୍କୁ ଶୁଣାଣି ପାଇଁ କୋଲକାତା ହାଇକୋର୍ଟ ଗ୍ରହଣ କରିଛନ୍ତି। ଗତବର୍ଷ ଘଟିଥିବା ଏହି ମାମଲାରେ ସିଆଲଦାର ନିମ୍ନ ଅଦାଲତ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମଧ୍ୟ ଏହି ମାମଲାରେ ହାଇକୋର୍ଟରେ ପିଟିସନ୍ ଫାଇଲ୍ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ମାସରେ କରାଯିବାକୁ ହାଇକୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି। ମୃତ ଡାକ୍ତରୀ ଛାତ୍ରୀଙ୍କ ପରିବାର ଏହି ମାମଲାରେ ପକ୍ଷଭୁକ୍ତ ହୋଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଝାଡ଼ଖଣ୍ଡରେ ବୋକାରୋ ଜିଲ୍ଲାର ଜାଗେଶ୍ୱର ବିହାର ଥାନା ଅନ୍ତର୍ଗତ ଲୁଗୁ ପାହାଡ଼ର କାଶିତାଙ୍ଗ ଜଙ୍ଗଲରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ରିପୋର୍ଟ ଅନୁଯାୟୀ ଉଭୟ ପାର୍ଶ୍ୱରୁ ଗୁଳି ଚାଳନା ଚାଲିଛି। ଏହି ଏନ୍କାଉଣ୍ଟରରେ କୋବ୍ରା ବାଟାଲିୟନ୍ର ଜଣେ ସୈନିକ ଶହୀଦ ହୋଇଛନ୍ତି। ସୂଚନା ଅନୁଯାୟୀ ଝାଡ଼ଖଣ୍ଡର କଠୋର ନକ୍ସଲବାଦୀ କୁନୱାର ମାଂଝି, ଯାହାଙ୍କ ଉପରେ 25 ଲକ୍ଷ ଟଙ୍କାର ପୁରସ୍କାର ଥିଲା, ସେ ମଧ୍ୟ ଏହି ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ, ପୋଲିସ, କୋବ୍ରା ବାଟାଲିୟନ୍ ଏବଂ ସିଆର୍ପିଏଫ୍ ସହିତ ଏକ ବଡ଼ ଧରଣର ମିଳିତ ଅଭିଯାନ ଆରମ୍ଭ ହୋଇଛି। ସୁରକ୍ଷା ବାହିନୀ ନକ୍ସଲମାନଙ୍କୁ ଘେରି ରହିଛନ୍ତି। ନିକଟବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି ଏବଂ ପ୍ରଶାସନକୁ ସତର୍କ କରାଯାଇଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମହିଳା ଆନ୍ତର୍ଜାତିକ ଏକଦିବସୀୟ ତିନିଟିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। ଇଂଲଣ୍ଡର ସାଉଥହାମ୍ପଟନ୍ଠାରେ ଭାରତୀୟ ସମୟ ଅପରାହ୍ନ 5:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆଗାମୀ ମହିଳା ଆନ୍ତର୍ଜାତିକ ଦିନିକିଆ ବିଶ୍ୱକପ୍ ପ୍ରତିଯୋଗିତା ପୂର୍ବରୁ ଉଭୟ ଦଳ ମଧ୍ୟରେ ଏହା ଏକ ପ୍ରସ୍ତୁତି ଭାବେ ବିବେଚନା କରାଯାଉଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ଦଳ ଇଂଲଣ୍ଡ ବିରୁଦ୍ଧରେ T20 କ୍ରିକେଟ୍ ସିରିଜ୍କୁ 3-2ରେ ଅକ୍ତିଆର କରିବା ପରେ ଆତ୍ମବିଶ୍ୱାସର ସହ ଦିନିକିଆ ସିରିଜ୍ ଖେଳିବାକୁ ଯାଉଛି। ଏହି ସିରିଜ୍କୁ ଜିତି ବିଜୟ ଅଭିଯାନକୁ ଭାରତୀୟ ମହିଳା ଦଳ ଜାରି ରଖିବ ବୋଲି ଆଶା କରାଯାଇଛି। ତିନିଟିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 19 ତାରିଖରେ ଲର୍ଡ଼ସ୍ଠାରେ ଏବଂ ତୃତୀୟ ମ୍ୟାଚ୍ ଚେଷ୍ଟର ଲି ଷ୍ଟ୍ରିଟ୍ ପଡ଼ିଆଠାରେ ଖେଳାଯିବ। ଭାରତୀୟ ମହିଳା ହକି ଦଳର ଫରୱାର୍ଡ ଖେଳାଳି ଦୀପିକା ପଲିଗ୍ରାସ ମ୍ୟାଜିକ୍ ସ୍କିଲ୍ ଆୱାର୍ଡ 2024-25 ପୁରସ୍କାର ହାସଲ କରିଛନ୍ତି। ପ୍ରୋ ହକି ଲିଗ୍ ପ୍ରତିଯୋଗିତାରେ ବିଶ୍ୱର ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ତାଙ୍କର ଆକର୍ଷଣୀୟ ଗୋଲ୍ ଯୋଗୁଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗତ 4-13 ତାରିଖ ମଧ୍ୟରେ ଅନୁଷ୍ଠିତ ବିଶ୍ୱ ପ୍ରଶାସକଙ୍କ ଭୋଟ୍ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପ୍ରୋ ହକି ଲିଗ୍ର ଭୁବନେଶ୍ୱର ସଂସ୍କରଣ ସମୟରେ ଗତ ଫେବୃୟାରୀ ମାସରେ ଦୀପିକା ଏହି ବିଜୟୀ ଗୋଲ୍ ପ୍ରଦାନ କରିଥିଲେ। 20 ବର୍ଷରୁ କମ୍ ଭାରତୀୟ ମହିଳା ଫୁଟବଲ ଦଳ ଉଜ୍ବେକିସ୍ତାନ ବିପକ୍ଷରେ ଆଜି ତା'ର ଦ୍ୱିତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ। ତାସ୍କେଣ୍ଟର ଡୋଷ୍ଟଲିକ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 8:30ରେ ଏହି ମ୍ୟାଚ୍ ଖେଳାଯିବ। ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଦାନ କରିବେ ରାଷ୍ଟ୍ରପତି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଆଞ୍ଚଳିକତା ଏବଂ ଧର୍ମକୁ ବ୍ୟବହାର କରୁଥିବା ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ। ବୈଦେଶିକ ସଚିବଙ୍କ ସହ ଆଜି ସାକ୍ଷାତ ଆଲୋଚନା କଲେ ଶ୍ରୀଲଙ୍କାର ଏକ 24 ଜଣିଆ ଯୁବ ପ୍ରତିନିଧି ମଣ୍ଡଳୀ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ମହିଳା ଆନ୍ତର୍ଜାତିକ ଏକଦିବସୀୟ ତିନିଟିକିଆ କ୍ରିକେଟ୍ ସିରିଜ୍ର ଆଜି ସନ୍ଧ୍ୟାରେ ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।